ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ଧନ୍ୱନ୍ତରୀ ଜୟନ୍ତୀ ଏବଂ ଆୟୁର୍ବେଦ ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଭାସୀ ମାଧ୍ୟମରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ଶୁଭାରମ୍ଭ କରିବେ। 70 ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ନାଗରିକଙ୍କ ପାଇଁ ଏହି ଯୋଜନା ଅଧୀନରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିଃଶୁଳ୍କ ଚିକିତ୍ସା ଉପଲବ୍ଧ ହେବ। ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଉପସ୍ଥିତ ରହିବେ। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଭାରତ ଉଭୟ ସମାନ୍ତରାଳ ଭାବେ କାର୍ଯ୍ୟକାରୀ କରାଯିବ। ଉଭୟ ଯୋଜନା ପାଇଁ ହିତାଧିକାରୀଙ୍କ ପରିବାରକୁ ଗୋଟିଏ କାର୍ଡ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି କାର୍ଡ ଜରିଆରେ ପରିବାର ସଦସ୍ୟ ନିଃଶୁଳ୍କ ଚିକିତ୍ସା ସୁବିଧା ପାଇପାରିବେ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ 1 କୋଟି ପରିବାରକୁ ଉଭୟ ଯୋଜନାରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଡକ୍ଟର ମହାଲିଙ୍ଗ କହିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଜଟଣୀଠାରେ ନିର୍ମିତ ଆୟୁର୍ବେଦିକ ଏବଂ ନେଚରପ୍ୟାଥି ହସ୍କିଟାଲ, ଗୋଠପାଟଣାଠାରେ ସେଣ୍ଟ୍ରାଲ୍ ଅକ୍ସ ଟ୍ରେନିଂ ୟୁନିଟ୍ ଏବଂ ବରଗଡ଼ରେ କ୍ରିଟିକାଲ୍ ହେଲ୍ଥ କେୟାର ୟୁନିଟ୍ର ମଧ୍ୟ ଆଜି ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 10:30ଟାରେ ଆଭାସୀ ମାଧ୍ୟମରେ 51,000 ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଏଥିପାଇଁ ଦେଶର 40 ସ୍ଥାନରେ ନିଯୁକ୍ତି ମେଳା ଅନୁଷ୍ଠିତ ହେବ। ଭୁବନେଶ୍ୱର ନିଯୁକ୍ତି ମେଳା କାର୍ଯ୍ୟକ୍ରମରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଯୋଗଦେଇ ନିଯୁକ୍ତିପତ୍ର ବଣ୍ଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ରୋଜଗାର ମେଳାକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଦାଦନଜନିତ ବିସ୍ଥାପନ ସମସ୍ୟାର ନିରାକରଣ ଲକ୍ଷ୍ୟରେ ଗଠିତ ଟାସ୍କଫୋର୍ସର ପ୍ରଥମ ବୈଠକ ଗତକାଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଦାଦନ ବିସ୍ଥାପିତଙ୍କ ତଥ୍ୟ ରଖିବା ପାଇଁ ଏକ ମୋବାଇଲ୍ ଆପ୍ର ବିକାଶ କରାଯିବା ସହିତ ସେମାନଙ୍କ ପାଇଁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟକାର୍ଡ ପ୍ରଚଳନ ଯୋଜନା ରହିଛି ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ ସୂଚନା ଦେଇଛନ୍ତି। ଦାଦନ ପରିସ୍ଥିତିର କାରଣ ଏବଂ ଏହାର ନିରାକରଣ ଉଦ୍ଦେଶ୍ୟରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ବାଚସ୍କତି ସୁରମା ପାଢ଼ୀ ଗତକାଲିଠାରୁ 14 ଦିନିଆ ବିଦେଶ ଗସ୍ତରେ ଯାଇଛନ୍ତି। ଭୁବନେଶ୍ୱର ବିମାନ ବନ୍ଦରରୁ ଗତକାଲି ସେ ଦିଲ୍ଲୀ ଗସ୍ତ କରିଛନ୍ତି। ଜାପାନର ଟୋକିଓରେ ଆଜି ପହଞ୍ଚବେ। 1 ନଭେମ୍ବର ଦକ୍ଷିଣ କୋରିଆର ସିଓଲ ଏବଂ 5 ତାରିଖରେ ଅଷ୍ଟ୍ରେଲିଆର ସିଡ୍ନୀରେ ପହଞ୍ଚବାର କାର୍ଯ୍ୟସୂଚୀ ରହିଛି। 6 ତାରିଖରେ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘର 67ତମ ସମ୍ମିଳନୀରେ ବାଚସ୍କତି ଯୋଗଦେବେ। ସଂସଦୀୟ କାର୍ଯ୍ୟଧାରା ଏବଂ ପରିଚାଳନାରେ କୃତ୍ରିମ ବୁଦ୍ଧିମତାର ପ୍ରୟୋଗ, ସୁଯୋଗ ଓ ଆହ୍ୱାନ ଶୀର୍ଷକ ପ୍ରସଙ୍ଗ ଉପରେ ବାଚସ୍କତି ଏହି ସମ୍ମିଳନୀରେ ନିଜର ବକ୍ତବ୍ୟ ଉପସ୍ଥାପନ କରିବେ। ରାଜ୍ୟର ବିଭିନ୍ନ ବନ୍ଧର ସୁରକ୍ଷା ଏବଂ ସୁଦୃଢ଼ୀକରଣ ଲକ୍ଷ୍ୟରେ ସରକାର ଏକ ନୂତନ ଯୋଜନା ପ୍ରଣୟନ କରିବେ। ଜଳସମ୍ପଦ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ 2024-25 ଆର୍ଥିକ ବର୍ଷରୁ 2028-29 ମଧ୍ୟରେ ଏହି ଯୋଜନା ଅଧୀନରେ ସମସ୍ତ କାର୍ଯ୍ୟ ସମ୍ପନ୍ନ କରାଯିବ। ଏଥିପାଇଁ ପ୍ରାୟ 200 କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଏହି ଯୋଜନା ଅଧୀନରେ ପୁରାତନ ଡ୍ୟାମ୍ଗୁଡ଼ିକର ମରାମତି ଏବଂ ଉନ୍ନତିକରଣ କାର୍ଯ୍ୟ ଶେଷ କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି। 11ଟି ବୃହତ୍ ଏବଂ ମଧ୍ୟମ ଧରଣର ପ୍ରକଳ୍ପ ଏବଂ 81ଟି କ୍ଷୁଦ୍ର ପ୍ରକଳ୍ପ ଏହି ଯୋଜନାରେ ସାମିଲ କରାଯାଇଛି। ଅଗ୍ନିକାଣ୍ଡ ଘଟିଥିବା ସ୍ଥାନର ବିପଦପୂର୍ଣ୍ଣ ଅଞ୍ଚଳରେ ନିଆଲିଭା କାର୍ଯ୍ୟକୁ ଅଧିକ ସୁସଂହତ କରିବା ଲକ୍ଷ୍ୟରେ ରୋବୋଟିକ୍ସ ମନିଟରର ବ୍ୟବହାର କରାଯିବ। ଅଗ୍ନିଶମ ବିଭାଗ ପାଇଁ ରାଜ୍ୟ ସରକାର 22ଟି ରୋବୋଟିକ୍ସ ମନିଟରକୁ ଦିଲ୍ଲୀର ଏକ ସଂସ୍ଥାଠାରୁ କ୍ରୟ କରିଛନ୍ତି ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏହାର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ଦୀପାବଳି ପାଳନ ନେଇ ପୁଲିସ୍ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି। ପ୍ରଦୂଷଣମୁକ୍ତ ସବୁଜ ବାଣ ବ୍ୟବହାର ପାଇଁ ପରାମର୍ଶ ଦିଆଯିବା ସହ ପାରମ୍ପରିକ ଦୀପାବଳି ପାଳନ କରିବାକୁ ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ଅନୁରୋଧ କରିଛନ୍ତି। ଚୋରା ବାଣ କାରବାର ଏବଂ ନିର୍ଦ୍ଦିଷ୍ଟ ସ୍ଥାନ ବ୍ୟତୀତ ଅନ୍ୟ ସ୍ଥାନରେ ବାଣ ବିକ୍ରି ଉପରେ ତ୍ୱରିତ ପଦକ୍ଷେପ ନେବାକୁ ପୁଲିସ୍ ଅଧିକାରୀଙ୍କୁ ଶ୍ରୀ ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ରାତି 10:00 ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ପ୍ରଦାନ କରାଯାଇଛି। ବିଶ୍ୱ ଷ୍ଟ୍ରୋକ୍ ଦିବସ ଆଜି ପାଳନ କରାଯାଉଛି। ହଠାତ୍ ଅଚେତ ହୋଇଯିବା, ବାତ ମାରିବା, ଶରୀରର କୌଣସି ଅଙ୍ଗ ଅଚଳ ହୋଇଯିବା କିମ୍ବା ଦୁର୍ବଳ ହେବା ଏବଂ କଥାବାର୍ତ୍ତା କରିବାରେ ସମସ୍ୟା ଆଦି ଷ୍ଟ୍ରୋକ୍ର ଲକ୍ଷଣ। ଏନେଇ ଜନସଚେତନତା ବୃଦ୍ଧି ଲକ୍ଷ୍ୟରେ ପ୍ରତ୍ୟେକ ବର୍ଷ ଅକ୍ଟୋବର 29 ତାରିଖକୁ ବିଶ୍ୱ ଷ୍ଟ୍ରୋକ୍ ଦିବସ ଭାବେ ପାଳନ କରାଯାଉଛି। ପରିବର୍ତ୍ତିତ ଏବଂ ନିୟନ୍ତ୍ରିତ ଜୀବନଶୈଳୀ ଆପଣାଇଲେ ଷ୍ଟ୍ରୋକ୍କୁ ଦୂରେଇ ଦେବା ସମ୍ଭବ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ବାର୍ତ୍ତାରେ କହିଛନ୍ତି। ଷ୍ଟ୍ରୋକ୍ର ଚିହ୍ନଟ ଏବଂ ମାଗଣାରେ ଚିକିତ୍ସା ସୁବିଧା ସମସ୍ତ ସରକାରୀ ଡାକ୍ତରଖାନାରେ ପ୍ରଦାନ କରାଯାଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।